ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ଘରୋଇ ଓ ବ୍ୟବସାୟିକ ଏଲ୍ପିଜି ଯୋଗାଣ ସୁନିଶ୍ଚିତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ସରକାର। ପଶ୍ଚିମ ଏସିଆରେ ଶାନ୍ତି ଫେରାଇ ଆଣିବା ସହିତ ଶକ୍ତି କ୍ଷେତ୍ରର ସୁରକ୍ଷା ଦିଗରେ କାତାର ଓ ଜୋର୍ଡାନ୍ର ନେତୃବୃନ୍ଦଙ୍କ ସହିତ ନିଜର ପ୍ରତିବଦ୍ଧତା ଦୋହରାଇଲା ଭାରତ। ଭାରତ ଏକ ସମାବେଶୀ ତଥା ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଅଗ୍ରଗତି କରୁଛି, କହିଲେ ରାଷ୍ଟ୍ରପତି। ବିଶ୍ୱରେ ଏକ ସ୍ଥିର ଶକ୍ତିକ୍ଷେତ୍ର ବଜାୟ ରଖିବା ଦିଗରେ ମିଳିତ ପ୍ରୟାସ କରିବା ଲାଗି ସମ୍ମତି ପ୍ରଦାନ କଲେ ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡସ୍ ଓ ଜାପାନ। ଏବଂ ଓର୍ଲିଆନ୍ସ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗ କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ଭାରତର 3 ଖେଳାଳି। ଉପସାଗରୀୟ ଅଞ୍ଚଳରେ ଶକ୍ତି ପରିବହନ କ୍ଷେତ୍ର ଉପରେ ହେଉଥିବା ସମ୍ପ୍ରତି ଆକ୍ରମଣ ନେଇ ଭାରତ ଉଦ୍ବେଗ ପ୍ରକାଶ କରିଛି। ଏହାଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହେଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସାଗରୀୟ ଅଞ୍ଚଳରେ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏହା କହିଛନ୍ତି। ଏଭଳି ଆକ୍ରମଣ ଗ୍ରହଣୀୟ ଯୋଗ୍ୟ ନୁହେଁ ଏବଂ ଏହା ତୁରନ୍ତ ବନ୍ଦ ହେବା ଆବଶ୍ୟକ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ସେ କହିଛନ୍ତି ଏଲ୍ପିଜି ଉପଲବ୍ଧତା ଉପରେ ସରକାର ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ଏ କ୍ଷେତ୍ରରେ ଘରୋଇ ଉପଭୋକ୍ତାଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ତେବେ ଶକ୍ତି କ୍ଷେତ୍ରରେ ସହାୟତା ଲାଗି ପଡ଼ୋଶୀ ବାଂଲାଦେଶ, ଶ୍ରୀଲଙ୍କା ଓ ମାଳଦ୍ୱୀପ ପକ୍ଷରୁ ଭାରତକୁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ସାଧାରଣ ଭିତ୍ତିଭୂମିକୁ ଲକ୍ଷ୍ୟ କରି କରାଯାଇଥିବା ଏଭଳି ବର୍ବରୋଚିତ ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରୁଛି। ଏହାଦ୍ୱାରା ସାଧାରଣ ନାଗରିକମାନେ ମୃତାହତ ହେବା ସହିତ ତାଙ୍କର ଜୀବନଶୈଳୀ ପ୍ରଭାବିତ ହୋଇଛି। ଇରାନରେ ଭାରତୀୟ ଶିକ୍ଷାର୍ଥୀଙ୍କ ସ୍ଥିତି ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଇରାନରେ କାଶ୍ମୀରର ଛାତ୍ରୀମାନଙ୍କ ସମେତ ଅନେକ ସଂଖ୍ୟକ ଶିକ୍ଷାର୍ଥୀ ମେଡିକାଲ ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା ଲାଗି ଭାରତ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ତେବେ ଇରାନର ସୀମାବର୍ତ୍ତୀ ଅଞ୍ଚଳ ଅତିକ୍ରମ କରିବାକୁ ଚାହୁଁଥିବା ଭାରତୀୟ ନାଗରିକମାନେ ସ୍ଥାନୀୟ ଦୂତାବାସ ସହିତ ନିରନ୍ତର ଯୋଗାଯୋଗରେ ରହିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହାଦ୍ୱାରା ପ୍ରକ୍ରିୟା ଅଧିକ ସହଜ ହୋଇପାରିବ ଏବଂ ଆଗାମୀ କିଛିଦିନ ମଧ୍ୟରେ ଏହି ଶିକ୍ଷାର୍ଥୀମାନେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଶ୍ରୀ ଜୟସ୍ୱାଲ ଆଶାବ୍ୟକ୍ତ କରିଛନ୍ତି। ଦେଶବ୍ୟାପୀ ଘରୋଇ ପିଏନ୍ଜି ଓ ସିଏନ୍ଜି ଯୋଗାଣକୁ 100% ସୁନିଶ୍ଚିତ କରିବା ଦିଗରେ ସରକାର ବିହିତ ପଦକ୍ଷେପ ନେଇଛନ୍ତି ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଗତ 2 ମଧ୍ୟରେ ପ୍ରାୟ 1,25,000 ଘରୋଇ ଏବଂ ବ୍ୟବସାୟିକ ପିଏନ୍ଜି ସଂଯୋଗ ପ୍ରଦାନ କରାଯାଇଥିବା ବେଳେ ଗତ 3 ମଧ୍ୟରେ 5,600 ଉର୍ଦ୍ଧ୍ୱ ଉପଭୋକ୍ତା ପିଏନ୍ଜି ବ୍ୟବହାର କରିବାରେ ସଫଳ ହୋଇଛନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି ଦେଶବ୍ୟାପୀ ଘରୋଇ ଓ ବ୍ୟବସାୟିକ ଏଲ୍ପିଜି ଯୋଗାଣ ସୁନିଶ୍ଚିତ କରିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଇତିମଧ୍ୟରେ 17 ରାଜ୍ୟ ଏଲ୍ପିଜି ଯୋଗାଣ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି। ଏଲ୍ପିଜି ପିଏନ୍ଜି ଯୋଗାଣ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ସୁଜାତା ଶର୍ମା କହିଛନ୍ତି
भारत सरकार ने हाईएस्ट प्रायोरिटी डोमेस्टिक एलपीजी और पीएनजी उपभोक्ताओं को दी है। इसके अलावा अल्टरनेट फ्यूल ऑप्शंस जैसे कैरोसिन और कोल भी दिया है और सभी स्टेट गवर्नमेंट्स को जो भी पीएनजी नेटवर्क के एक्सपेंशन में सहयोग देंगे उन्हें 10% एडिशनल कमर्शियल एलपीजी देने की बात कही है।
प्रधानमंत्री नरेंद्र मोदी गतकाल कातर अमीर शेख अमीम बिन हमद ଆଲଥାନୀଙ୍କ ସହିତ ଫୋନ୍ ଯୋଗେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ କାତାରବାସୀ ଓ ଅମୀର ଆଲଥାନୀଙ୍କୁ ସେ ଇଦ୍ ଶୁଭେଚ୍ଛା ଜଣାଇଛନ୍ତି ବୋଲି ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସୂଚନା ଦେଇଛନ୍ତି। ସେ କହିଛନ୍ତି କାତାରର ଶକ୍ତି ଭିତ୍ତିଭୂମି ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହିତ ଏହି ସମୟରେ କାତାର ସହିତ ଦୃଢ଼ ଭାବେ ଛିଡ଼ା ହୋଇଛି ବୋଲି ଭାରତ ନିଜର ପ୍ରତିବଦ୍ଧତା ଦୋହରାଇଛି। ସେଠାରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କ ପ୍ରତି କାତାର ପକ୍ଷରୁ ପ୍ରଦାନ କରାଯାଇଥିବା ସହାୟତା ଲାଗି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ଏତଦ୍ବ୍ୟତୀତ ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷିତ ଏବଂ ମୁକ୍ତ ଜାହାଜ ଚଳାଚଳ ଦିଗରେ ଉଭୟ ଭାରତ ଓ କାତାର ପ୍ରାଧାନ୍ୟ ଦେଉଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀ ମୋଦି ଗତକାଲି ଜୋର୍ଡାନ୍ର ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସହିତ ଟେଲିଫୋନ୍ ଯୋଗେ ଉପସାଗରୀୟ ଅଞ୍ଚଳର ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହିତ ତାଙ୍କୁ ଇଦ୍ ଅଭିନନ୍ଦନ ଜଣାଇଛନ୍ତି। ସମ୍ପୃକ୍ତ ଅଞ୍ଚଳର ସ୍ଥିତି ନେଇ ଉଭୟ ନେତା ଉଦ୍ବେଗ ପ୍ରକାଶ କରିବା ସହିତ କୂଟନୀତି ଏବଂ କଥାବାର୍ତ୍ତା ମାଧ୍ୟମରେ ସେଠାରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ଫେରାଇ ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର।
ମୁଁ ନିଖିଲ କହୁଛି। ଚନ୍ଦ୍ରାଲ ଟିମ୍ କଳାହାଣ୍ଡି ପୋଲିସ ପାଖରେ ସରେଣ୍ଡର କରିବା ପରେ ବିଜିଏନ୍ ସହ ରାଜ୍ୟର ପୁରା ଡିଭିଜନ ଖାଲି ହୋଇସାରିଲାଣି। କେବଳ ତୁମେ 15 ଜଣ ବାକି ଅଛ। ତୁମମାନେ ଏମିତି ଥିବ ଆଉ ତୁମ ଭିତରୁ କିଛି କିଛି ସାଥୀ ଲୁଚି ପଳାଇ ଆସି ସରେଣ୍ଡର କରୁଥିବେ। ଏମିତି ତୁମମାନଙ୍କୁ ନୁକସାନ ହେବ ସିନା, ଫାଇଦା କିଛି ହେବ ନାହିଁ। ତେଣୁ ତୁମେ ସମସ୍ତେ ଏକାଥରରେ ଆସି ସରେଣ୍ଡର କରନ୍ତୁ। ତୁମର ଜଣେ କମ୍ରେଡ୍ ଭାବେ ଶୁକ୍ରୁ ଶିଲକୁ ମୋର ପରାମର୍ଶ, 31 ସୁଦ୍ଧା ଆସି ସରେଣ୍ଡର କଲେ ଭଲ। 31 ପରେ ସରକାର ସରେଣ୍ଡରକୁ ଆଉ ଗ୍ରହଣ କରିବେ ନାହିଁ। ଏପରି କ୍ଷେତ୍ରରେ ଏକ ରାଜ୍ୟ କମିଟି ସଦସ୍ୟ ଭାବେ ଦାୟିତ୍ୱ ତୁଲାଉଥିବା କମ୍ରେଡ୍ ଶୁକ୍ରକୁ ମୋର ବିଶେଷ ପରାମର୍ଶ, ସମସ୍ତଙ୍କୁ ବୁଝାଇ ସାଙ୍ଗରେ ଧରି ଆସ। ସେମାନେ ଯଦି ଆସିବାକୁ ରାଜି ନାହାନ୍ତି, ତୁମେ ନିଜେ ଆସି ସରେଣ୍ଡର କର। ମୋର ଏଇ ମୋବାଇଲ ନମ୍ବର 9437643839, ଆଉ ଥରେ କହିଛି 9437643839 କଣ୍ଟାକ୍ଟ କଲେ ମୁଁ ଯାଇ ତୁମମାନଙ୍କୁ ନେଇ ଆସିବି। ନଚେତ କୌଣସି ସାମ୍ବାଦିକ ବା ସରପଞ୍ଚଙ୍କ ସହାୟତାରେ ଆସି ସରେଣ୍ଡର କରନ୍ତୁ। ତୁମମାନଙ୍କ ଅପେକ୍ଷାରେ ନିଖିଲ, ପୂର୍ବୀ ସବ୍ଜୋନାଲ ବ୍ୟୁରୋ ସଚିବ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର 3-ଦିନିଆ ଉତ୍ତରପ୍ରଦେଶ ଗସ୍ତ ଅବସରରେ ଆଜି ବୃନ୍ଦାବନଠାରେ ରାମକୃଷ୍ଣ ମିଶନ ସେବାଶ୍ରମର ନନ୍ଦକିଶୋର ସୋମାନୀ ଅଙ୍କୋଲୋଜି ବ୍ଲକର ଶୁଭାରମ୍ଭ କରିବେ। ଏତଦ୍ବ୍ୟତୀତ ରାଷ୍ଟ୍ରପତି ଉଦିଆ ବାବା ଆଶ୍ରମ, ଦବାନଳ କୁଣ୍ଡ ଏବଂ ନିବ୍ କାରୋରୀ ବାବାଙ୍କ ସମାଧିସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଗତକାଲି ରାଷ୍ଟ୍ରପତି ବୃନ୍ଦାବନର ପ୍ରେମମନ୍ଦିର ଓ ଇସ୍କନ ପରିଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ପରେ ସେ ଅଯୋଧ୍ୟାସ୍ଥିତ ରାମ ଜନ୍ମଭୂମି ମନ୍ଦିର ଯାଇ ଦର୍ଶନ କରିବା ସହିତ ରାମ ଯନ୍ତ୍ର ସ୍ଥାପନା ସମାରୋହରେ ଯୋଗ ଦେଇଥିଲେ। ଏହି ଅବସରରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ଭାରତ ଏକ ସମାବେଶୀ ସମାଜ ତଥା ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଅଗ୍ରଗତି କରୁଛି। ପ୍ରଭୁ ରାମଚନ୍ଦ୍ରଙ୍କର ଆଶୀର୍ବାଦରେ 2047 ସୁଦ୍ଧା ଭାରତ ଏହିସବୁ ଲକ୍ଷ୍ୟ ହାସଲ କରିବାରେ ସଫଳ ହେବ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି।
हम सभी एक समावेशी समाज और विकसित राष्ट्र के निर्माण के दिशा में आगे बढ़ रहे हैं। प्रभु श्री राम के आशीर्वाद से बस 2047 या शायद उससे पहले ही हम उन लक्ष्यों का प्राप्त कर सकेंगे। 21वीं सदी में हमारे समावेशी समाज और विकसित राष्ट्र की परिकल्पना राम राज्य के बनन में प्राप्त होती।
ବିଶ୍ୱରେ ଏକ ସ୍ଥିର ଶକ୍ତିକ୍ଷେତ୍ର ବଜାୟ ରଖିବା ଉଦ୍ଦେଶ୍ୟରେ ହର୍ମୁଜ୍ ପ୍ରଣାଳୀ ଦେଇ ସୁରକ୍ଷିତ ଜାହାଜ ଚଳାଚଳ ଦିଗରେ ମିଳିତ ପ୍ରୟାସ କରିବା ଲାଗି ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡସ୍ ଓ ଜାପାନ ସମ୍ମତି ପ୍ରଦାନ କରିଛନ୍ତି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଏହି 6 ଦେଶର ନେତୃବୃନ୍ଦ ଇରାନ୍ର ଆକ୍ରମଣକୁ ନିନ୍ଦା କରିବା ସହିତ ଏହାକୁ ତୁରନ୍ତ ବନ୍ଦ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହାଦ୍ୱାରା ବିଶ୍ୱସ୍ତରର ଶକ୍ତି ଯୋଗାଣ ଶୃଙ୍ଖଳା ଏବଂ ଆନ୍ତର୍ଜାତିକ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେବା ସହିତ ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି ବୋଲି ଏହି ନେତୃବୃନ୍ଦ କହିଛନ୍ତି। ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ଗତକାଲି 11 ଜଣ ବରିଷ୍ଠ ମାଓବାଦୀ ପୁଲିସ୍ ଓ ସିଆର୍ପିଏଫ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଡିଭିଜନାଲ୍ କମିଟି ଓ ଏରିଆ କମିଟିର ସଦସ୍ୟ ଓ ସମ୍ପାଦକ ଅନ୍ତର୍ଭୁକ୍ତ। ଆତ୍ମସମର୍ପଣ କରିଥିବା ଏହି ମାଓବାଦୀଙ୍କ ଲାଗି ସରକାରଙ୍କ ପକ୍ଷରୁ ମୋଟ 68 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେମାନଙ୍କୁ ସରକାରଙ୍କ ନୀତି ଅନୁଯାୟୀ ଆବଶ୍ୟକ ସହାୟତା ରାଶି ପ୍ରଦାନ କରାଯାଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ ଗତକାଲି ବ୍ରିଟେନ୍ ସାଂସଦ ତଥା ସଂସଦୀୟ ବ୍ୟବସାୟିକ ବାଣିଜ୍ୟ କମିଟିର ଅଧ୍ୟକ୍ଷ ଲିଆମ୍ ବିର୍ଣ୍ଣେଙ୍କ ଅଧ୍ୟକ୍ଷତାରେ ଭାରତ ଆସିଥିବା ପ୍ରତିନିଧି ମଣ୍ଡଳୀଙ୍କୁ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଭାରତ ବ୍ରିଟେନ୍ ସମ୍ପର୍କର ଅଗ୍ରଗତି, ବିଶେଷ କରି ଅର୍ଥନୈତିକ ଅଭିବୃଦ୍ଧି, ନିରନ୍ତର ବିକାଶ ଏବଂ ନବସୃଜନତା ଉପରେ ଏହି ଆଲୋଚନା ସମୟରେ ପ୍ରାଧାନ୍ୟ ଦିଆଯାଇଥିଲା। ଏହି ଭାଗିଦାରୀ ମାଧ୍ୟମରେ ଦୁଇ ଦେଶ ଲାଗି ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ଗୋଏଲ ଆଶାବ୍ୟକ୍ତ କରିଛନ୍ତି। ଫ୍ରାନ୍ସରେ ଚାଲିଥିବା ଓର୍ଲିଆନ୍ସ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗ କ୍ୱାର୍ଟର ଫାଇନାଲରେ ଭାରତର ତନ୍ଭି ଶର୍ମା, ଇଶାରାଣୀ ବରୁଆ ଓ ମାଳବିକା ବାଂସୁଦ ପ୍ରବେଶ କରିଛନ୍ତି। ତନ୍ଭି ଶର୍ମା ଅନମୋଲ ଖାରଙ୍କୁ 21-14, 21-17 ସେଟ୍ରେ ପରାସ୍ତ କରିଥିବା ବେଳେ ଇଶାରାଣୀ କାନାଡ଼ାର ୱେନ୍ ୟୁ ଝାଙ୍କୁ 21-11, 14-21, 21-17ରେ ହରାଇଛନ୍ତି। ସେହିଭଳି ମାଳବିକା ବାଂସୁଦ ମାଲେସିଆର ୱଙ୍ଗ୍ ଲିଂ ଚିଙ୍କୁ 24-22, 21-13ରେ ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶବ୍ୟାପୀ ଘରୋଇ ଓ ବ୍ୟବସାୟିକ ଏଲ୍ପିଜି ଯୋଗାଣ ସୁନିଶ୍ଚିତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ସରକାର। ପଶ୍ଚିମ ଏସିଆରେ ଶାନ୍ତି ଫେରାଇ ଆଣିବା ସହିତ ଶକ୍ତି କ୍ଷେତ୍ରର ସୁରକ୍ଷା ଦିଗରେ କାତାର ଓ ଜୋର୍ଡାନ୍ର ନେତୃବୃନ୍ଦଙ୍କ ସହିତ ନିଜର ପ୍ରତିବଦ୍ଧତା ଦୋହରାଇଲା ଭାରତ। ଭାରତ ଏକ ସମାବେଶୀ ତଥା ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଅଗ୍ରଗତି କରୁଛି କହିଲେ ରାଷ୍ଟ୍ରପତି। ଏବଂ ବିଶ୍ୱରେ ଏକ ସ୍ଥିର ଶକ୍ତି କ୍ଷେତ୍ର ବଜାୟ ରଖିବା ଦିଗରେ ମିଳିତ ପ୍ରୟାସ କରିବା ଲାଗି ସମ୍ମତି ପ୍ରଦାନ କଲେ ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡସ୍ ଓ ଜାପାନ। ସମ୍ବାଦ ଶେଷ ହେଲା।